ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, କର୍ଣ୍ଣାଟକରେ ଦ୍ୱିତୀୟ ପର୍ଯ୍ୟାୟରେ 14ଟି ଲୋକସଭା ଆସନରେ ହେବାକୁ ଥିବା ମତଦାନ ପାଇଁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଜୋରସୋରରେ ପ୍ରଚାର ଚାଲିଛି। ଆନ୍ଧ୍ରପ୍ରଦେଶର 175ଟି ବିଧାନସଭା ଆସନ ଓ 25ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଲଦାଖରେ ସାଧାରଣ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ କାର୍ଗିଲ୍ ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ରେ ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ଦିଲ୍ଲୀର ଅନେକ ସ୍ଥାନରେ ଚଢ଼ାଉ କରିଛି ଏବଂ ମହାନଦୀରେ ଡଙ୍ଗା ବୁଡ଼ିଯାଇ ଅନେକ ଲୋକ ପ୍ରାଣ ହରାଇଥିବାରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର 14ଟି ଆସନରେ ହେବାକୁ ଥିବା ମତଦାନ ପାଇଁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଜୋରସୋରରେ ପ୍ରଚାର ଜାରି ରହିଛି। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିକ୍କାବଲ୍ଲାପୁରଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିକଶିତ ଭାରତ ପାଇଁ ଯାଇଛି। ସେ କହିଛନ୍ତି ତାଙ୍କ ସରକାରଙ୍କ ନୀତିରୁ ଏସ୍ସି, ଏସ୍ଟି ଓ ଓବିସି ବର୍ଗର ଲୋକମାନେ ଲାଭବାନ ହୋଇଛନ୍ତି। 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ସେ କହିଛନ୍ତି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କ ନାମଲେଖା 65% ବୃଦ୍ଧି ପାଇଛି। ସେହିଭଳି ଅନୁସୂଚିତ ଉପଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ବିଦ୍ୟାର୍ଥୀମାନଙ୍କ ନାମଲେଖା 45% ଲେଖାଏଁ ବୃଦ୍ଧି ପାଇଛି। ସେ କହିଛନ୍ତି ତାଙ୍କ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସହାୟତା କରିଛନ୍ତି। 1 କୋଟି ଲଖପତି ଦିଦିଙ୍କୁ କ୍ଷମତାପନ୍ନ କରାଯାଇଛି ଓ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଯୋଗୁଁ କୃଷକମାନେ ଲାଭାନ୍ୱିତ ହୋଇଛନ୍ତି। ଇଣ୍ଡିଆ ମେଣ୍ଟର କେହି ନେତା ନାହାନ୍ତି କିମ୍ବା କୌଣସି ଭିଜନ ନାହିଁ ବୋଲି ସେ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଦେବଗୌଡ଼ା ଏହି ଅବସରରେ ଉଦ୍ବୋଧନ ଦେଇ ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାର 2014ରେ କ୍ଷମତାରୁ ଯିବା ପୂର୍ବରୁ ରାଜକୋଷକୁ ଖାଲି କରିଦେଇଥିଲା ବୋଲି କହିଛନ୍ତି। ଇତିମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ପ୍ରଧାନମନ୍ତ୍ରୀଙ୍କ କର୍ଣ୍ଣାଟକ ଗସ୍ତ ଉପରେ ଏକ ବିବୃତ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ବାଚନ ପ୍ରତିଶ୍ରତିଗୁଡ଼ିକ ମଧ୍ୟରୁ କେତେ ପ୍ରତିଶ୍ରତି ପୂରଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ନିର୍ବାଚନ ଇସ୍ତାହାରରେ ଥିବା ସୂର୍ଯ୍ୟଘର ମୁଫ୍ତ ବିଜୁଳି କାର୍ଯ୍ୟକ୍ରମ ଗରିବ ଲୋକମାନଙ୍କ ଉପରେ ବୋଝ ହୋଇଥିବାର ସେ ଦୋଷାରୋପ କରିଛନ୍ତି। ଗରିବ ଲୋକମାନେ ସୌର ପ୍ୟାନେଲର ଖର୍ଚ୍ଚ ବହନ କରିପାରୁ ନାହାନ୍ତି ବୋଲି ସେ କହିଛନ୍ତି। 2014 ନିର୍ବାଚନ ଇସ୍ତାହାରରେ ସବୁ ରାଜ୍ୟରେ ଏମ୍ସ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରତିର ପୂରଣ ହୋଇନଥିବା କଥା ସେ କହିଛନ୍ତି। ଆନ୍ଧ୍ରପ୍ରଦେଶର 175ଟି ବିଧାନସଭା ଆସନ ଓ 25ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଜାରି ରହିଛି। ବହୁ ବଡ଼ ବଡ଼ ନେତା ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାରା ଭୁବନେଶ୍ୱରୀ ତାଙ୍କର ପତି ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ପକ୍ଷରୁ କୁପମ୍ ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେପି ରାଜ୍ୟଶାଖା ମୁଖ୍ୟ ଡି ପୁରାନ୍ଦେଶ୍ୱରୀ ରାଜମହେନ୍ଦ୍ରବରମ୍ ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଲୁଗୁଦେଶମ୍ ପାର୍ଟି ନେତା ଓ ପ୍ରଖ୍ୟାତ ଅଭିନେତା ନନ୍ଦମୁରୀ ବାଲକ୍ରିଷ୍ଣନ୍ ହିନ୍ଦୁପୁରୀ ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆନ୍ଧ୍ରପ୍ରଦେଶ କଂଗ୍ରେସ ରାଜ୍ୟଶାଖା ମୁଖ୍ୟ ୱାଇଏସ୍ ଶର୍ମିଲା କଡାପା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୱାଇଏସ୍ଆର୍ କଂଗ୍ରେସ ପାର୍ଟି ସଭାପତି ତଥା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ଜନସେନା ପାର୍ଟି ମୁଖ୍ୟ କେ ପବନ କଲ୍ୟାଣ ଯଥାକ୍ରମେ କଡାପା ଓ ପିଟାପୁରମ୍ରୁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ। ଲଦାଖରେ ସାଧାରଣ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ କାର୍ଗିଲ୍ ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ଜିଲ୍ଲା ପୁଲିସ୍ ମୁଖ୍ୟ ଶ୍ରୀରାମ ଆର୍ କହିଛନ୍ତି ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଆଦର୍ଶ ଆଚରଣ ବିଧିର ଅନୁପାଳନ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ଯୋଜନା କରାଯାଇଛି। ନିର୍ବାଚନ ସମୟରେ ଲାଇସେନ୍ସପ୍ରାପ୍ତ ବନ୍ଧୁକଗୁଡ଼ିକୁ ନିଜ ନିଜ ଥାନାରେ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ବେଆଇନ ଟଙ୍କା ଚାଲାଣ ଏବଂ ମାଦକଦ୍ରବ୍ୟ ଚାଲାଣ ରୋକିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ତଲାସୀ କରାଯାଉଛି। ଅପରାଧ ରେକର୍ଡ ଥିବା ଲୋକମାନଙ୍କୁ ଅଟକ ରଖାଯିବା ସହ ମିଛ ଖବର ପ୍ରଚାର କରୁଥିବା ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ଧାର୍ମିକ ସଂଗଠନ ଓ ସରକାରୀ କର୍ମଚାରୀମାନେ ନିର୍ବାଚନକୁ ପ୍ରଭାବିତ କଲାଭଳି କୌଣସି କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ପୋଲିଂ କେନ୍ଦ୍ର ଏବଂ ଷ୍ଟ୍ରଙ୍ଗରୁମ୍ଗୁଡ଼ିକରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ପାଇଁ ଯୋଜନା କରାଯାଇଛି। ଆସନ୍ତା 2047 ସୁଦ୍ଧା ବିକଶିତ ଭାରତ ପାଇଁ ଭାରତୀୟ ଜନତା ପାର୍ଟି ସରକାର ପ୍ରତିଶ୍ରତିବଦ୍ଧ ବୋଲି ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୋହରାଇଛନ୍ତି। ଅହମ୍ମଦାବାଦଠାରେ ଗୁଜରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଦେଶର ଅର୍ଥନୈତିକ ପରିସ୍ଥିତିର କିପରି ପରିବର୍ତ୍ତନ ହୋଇଛି ସେ ସମ୍ପର୍କରେ ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଏଥିସହ ଗୁଜରାଟରେ ହୋଇଥିବା ବ୍ୟାପକ ପୁଞ୍ଜିନିବେଶ ଏବଂ ବୟନ ଶିଳ୍ପରେ ବିକାଶ ନେଇ ସେ ପ୍ରଶଂସା କରିଛନ୍ତି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମୁମ୍ବାଇ ଚେନ୍ନାଇ କୋଲକାତା ଓ ଦିଲ୍ଲୀର କେତେକ ସ୍ଥାନରେ ଚଢ଼ାଉ କରିଛି। ବେଆଇନ ଅନ୍ଲାଇନ୍ ବୈଦେଶିକ ବିନିମୟ ମୁଦ୍ରା କାରବାର ମାମଲାରେ ଏହି ଚଢ଼ାଉ କରାଯାଇଛି। ଗତ ଗୁରୁବାର ଦିନ କଳାଧନ ନିବାରଣ ଆଇନରେ ଖାନତଲାସୀ କରାଯାଇଥିଲା। ଏକ ବିବୃତ୍ତିରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କହିଛି ଖୋଜାଖୋଜି ସମୟରେ 2,70,00,000 ଟଙ୍କାର ବ୍ୟାଙ୍କ ଫଣ୍ଡ ଅଚଳ କରାଯାଇଛି। ସେଠାରୁ ଅନେକ ଆପତ୍ତିଜନକ ଦସ୍ତାବିଜ୍ ଓ ଡିଜିଟାଲ୍ ସାମଗ୍ରୀ ଜବତ କରାଯାଇଛି। ପୁନେର ଶିବାଜୀନଗର ଥାନା ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍କୁ ଭିତ୍ତିକରି ଖାନତଲାସୀ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ 35 କୋଟି ଟଙ୍କା ମୂଲ୍ୟର କ୍ରିପ୍ଟୋ କରେନ୍ସି, ବ୍ୟାଙ୍କ ଜମା, ଗୋଲ୍ଡ କଏନ୍ ଓ ଅନ୍ୟ କିଛି ପଦାର୍ଥ ଜବତ କରାଯାଇଛି। ଆସାମରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଶେଷ ହୋଇଯିବା ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଉପରେ ଆଲୋକପାତ କରାଯାଉଛି। ଏହି ପର୍ଯ୍ୟାୟରେ 61 ଜଣ ପ୍ରାର୍ଥୀ 5ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି, କଂଗ୍ରେସ, ଏଆଇୟୁଡିଏଫ୍, ଟିଏମ୍ସି ଏବଂ ବିପିଏଫ୍ ସମେତ ଅନେକ ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ବରାକ ଉପତ୍ୟକାରେ ପାର୍ଟି ପ୍ରାର୍ଥୀମାନଙ୍କ ସମର୍ଥନରେ ପ୍ରଚାର କରିଛନ୍ତି। କଂଗ୍ରେସ ଏମ୍ପି ପ୍ରଦ୍ୟୁତ ବର୍ଦୋଲୋଇ ନାଗାଓଁରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ରାହାଠାରେ କିଛି ର୍ୟାଲି କରିଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ସନ୍ଧ୍ୟାରେ ସିଲଚରଠାରେ ପାର୍ଟି ପ୍ରାର୍ଥୀ ପରିମଲ ଶୁକ୍ଳ ବୈଦ୍ୟଙ୍କ ସମର୍ଥନରେ ରୋଡ୍ ଶୋ କରିବେ। ଝାରସୁଗୁଡ଼ା ଜିଲ୍ଲାରେ ମହାନଦୀରେ ଡଙ୍ଗା ବୁଡ଼ିଯାଇ ଅନେକ ଲୋକ ପ୍ରାଣ ହରାଇଥିବାରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ପୋଷ୍ଟରେ ଏହା ଏକ ମର୍ମନ୍ତୁଦ ଦୁର୍ଘଟଣା ବୋଲି କହିଛନ୍ତି। ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହି ଘଟଣାରେ ସେ ମର୍ମାହତ ହୋଇଥିବାର କହିଛନ୍ତି। ମୃତ ବ୍ୟକ୍ତିମାନଙ୍କ ପରିବାରକୁ ଶୋକବାର୍ତ୍ତା ଜଣାଇବା ସହ ଆହତମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେରଳରେ ମତଦାନ ପାଇଁ ଆଉ ମାତ୍ର 5 ଦିନ ସମୟ ବାକି ଥିବାବେଳେ 20 ଲୋକସଭା ଆସନରେ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି। 26 ତାରିଖରେ ସେହି ଆସନଗୁଡ଼ିକରେ ମତଦାନ ହେବ। ତାମିଲନାଡୁ ବିଜେପି ନେତା ବିଜୟ ଧରଣୀ ଅନନ୍ତପୁରୀ ମହିଳା ସମ୍ମିଳନୀରେ ଏନ୍ଡିଏ ପ୍ରାର୍ଥୀଙ୍କ ସମର୍ଥନରେ ଉଦ୍ବୋଧନ ଦେଇଛନ୍ତି। ସେଠାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପରେ ରାଜୀବ ଚନ୍ଦ୍ରଶେଖର କୌଡିଆର ଉଦୟପ୍ରସାଦଠାରେ ଛାତ୍ର ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ଭାରତର ବିକାଶରେ ଯୁବାମାନଙ୍କ ଭୂମିକାର ସେ ଉଲ୍ଲେଖ କରିଥିଲେ। ଇସ୍ରୋର ପୂର୍ବତନ ମୁଖ୍ୟ ଜି ମାଧବନ ନାୟାର, ବିଜେପି ନେତା ପିକେ କ୍ରିଷ୍ଣ ଦାସ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୟୁଡିଏଫ୍ ପ୍ରଚାରର ଅଂଶସ୍ୱରୂପ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଏରିଆଦ୍ଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। ସେ ଚଲାକୁଡ଼ି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବେନି ବେହାନନ୍ଙ୍କ ସମର୍ଥନରେ ପ୍ରଚାର କରିଛନ୍ତି। ସେ କହିଛନ୍ତି ସରକାରୀ ସଂସ୍ଥାଗୁଡ଼ିକ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥା ହେବା ପରିବର୍ତ୍ତେ ବେଆଇନ ଅର୍ଥ ଆଦାୟ ସଂସ୍ଥାରେ ପରିଣତ ହୋଇଛି। ସେ ପଥନମଥିଟ୍ଟାଠାରେ ୟୁଡିଏଫ୍ ପ୍ରାର୍ଥୀ ଆଣ୍ଟ୍ରୋ ଆଣ୍ଟୋନିଙ୍କ ସମର୍ଥନରେ ଏକ ସଭାରେ ଯୋଗ ଦେଇଥିଲେ। କଂଗ୍ରେସ ନେତା ଶଶି ଥାରୁର୍ଙ୍କ ସମର୍ଥନରେ ସେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିଛନ୍ତି। କର୍ଣ୍ଣାଟକରେ ଦ୍ୱିତୀୟ ପର୍ଯ୍ୟାୟରେ 14 ଲୋକସଭା ଆସନରେ ହେବାକୁ ଥିବା ମତଦାନ ପାଇଁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଜୋରସୋରରେ ପ୍ରଚାର ଚାଲିଛି। ଆନ୍ଧ୍ରପ୍ରଦେଶର 175 ବିଧାନସଭା ଆସନ ଓ 25 ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ଦିଲ୍ଲୀର ଅନେକ ସ୍ଥାନରେ ଚଢ଼ାଉ କରିଛି ଏବଂ ମହାନଦୀରେ ଡଙ୍ଗା ବୁଡ଼ିଯାଇ ଅନେକ ଲୋକ ପ୍ରାଣ ହରାଇଥିବାରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି। ସମ୍ବାଦ ଶେଷ ହେଲା।